କହିବି ନା ସାଜିନଗରୀ ୱାର୍ଡ଼ ନମ୍ବର 18 ବିରିଆ ମୁଣ୍ଡା ବସ୍ତି ବାତ୍ୟା ପାଇଁ ସରକାର ଆମକୁ ସଜାଗ ହେବା ପାଇଁ କହିଛନ୍ତି। ଆମର ସବୁ ଗ୍ରୋସରୀ ମେଡିସିନ ପାଣି ଷ୍ଟ୍ର କରିକି ରଖିଛୁ। ଯେହେତୁ ମୁଁ ଜଣେ ମହିଳା ମୁଁ ପିଆଜ ଆଣିଛି।